ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଭୁବନେଶ୍ୱର ଆୟବାକାଲ ସର୍ବଭାରତୀୟ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ହେବାରକେ ଯାଉଛେ। ପହିଲା ଥର ଭୁବନେଶ୍ୱର ହେବାରକେ ଯାଉଥିବା ଏହି ସମ୍ମିଳନୀତି ଯୋଗ ଦେବାରକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟବାକାଲ ଉପରବେଳା ଓଡ଼ିଶା ଗସ୍ତ ନ ଆସୁଛନ୍। ସେଥିଲାଗି ଭୁବନେଶ୍ୱର କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସହରର ଛଅଟା ଇଲାକାକେ ନୋ ଫ୍ଲାଇଂ ଜୋନ୍ କରାଯିବା ସହିତ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ଲଗାଯାଇଛି। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆୟବାକାଲ ଉପରବେଳା ଭୁବନେଶ୍ୱରରେ ପହଞ୍ଚିଲା ଉତ୍ତରୁ ଗୋଟିଏ ସାଧାରଣ ସଭାକେ ସମ୍ବୋଧନ କରିବା ସହିତ ରାଜଭବନ ତକ୍ ରୋଡ୍ ଶୋ କରିବେ। ହେତାର ଉତ୍ତରୁ ପ୍ରଧାନମନ୍ତ୍ରୀ ବିଜେପି ରାଜ୍ୟ କାର୍ଯ୍ୟାଳୟନ ଦଳୀୟ କର୍ମକର୍ତ୍ତାମାନଙ୍କ ସଙ୍ଗେ ବୈଠକ କରିବେ। ପ୍ରଧାନମନ୍ତ୍ରୀ ଶନିବାର ଦିନ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ରବିବାର ଦିନ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରର ଶୁକ୍ରବାର ନୁ ଏବେ ମାସର ଏକ ତାରିଖ ତକ୍ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀ ହେବାରକେ ଯାଉଥିବାରୁ ଏବେକାଲ ଆର୍ ପରଦିନ ବିଧାନସଭାର ଗୃହ କାର୍ଯ୍ୟ ବନ୍ଦ ରହିବା। ଗୃହ କାର୍ଯ୍ୟ ପରାମର୍ଶଦାତା କମିଟିର ବୈଠକ ଅନୁସାରେ ଏହି ନିଷ୍ପଭି ନିଆଯାଇଛି ବୋଲି ବାଚସ୍ପତି ସୁରମା ପାଢ଼ୀ ଗଲାକାଲି ଗୃହନ ଘୋଷଣା କରିଛନ୍। ସୂଚନା ଅନୁସାରେ ଡିସେମ୍ବର 2 ତାରିଖ ନୁ ବିଧାନସଭାର ଗୃହ କାମ ସ୍ୱାଭାବିକ ଭାବେ ଚାଲବା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ରାଜ୍ୟର ଶିଶୁ ଯତ୍ନ ଅନୁଷ୍ଠାନ ସିସିଆଇମାନଙ୍କର ଛୁଆଙ୍କୁ ନେଇକରି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ କ୍ରୀଡ଼ା ପ୍ରତିଯୋଗିତା ଆର୍ କେତେ ସମୟ ଉତ୍ରୁ ମୂଲ ହେବା। ସକାଳର 8:45 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେତାର ଉଦ୍ଘାଟନ କରିବେ। ଉଦ୍ଘାଟନୀ ଉତ୍ସବଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭିଲ ଉପସ୍ଥିତ ରହିବେ। ଭୁବନେଶ୍ୱର ବିମାନ ବନ୍ଦରରୁ ଏତକର ଲକ୍ଷ୍ନୌ ଜୟପୁର ଆର୍ କୋଚି ସହରକେ ବିମାନ ସେବା ମୂଲ ହେବା। ସୂଚନା ଅନୁସାରେ ଏବା ବଛର 25 January ହେ ତିନି ସହରକେ ବିମାନ ଚାଲବା। ରାଜ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନତେ ଗ୍ରାମୀଣ ଘର ଆବଣ୍ଟନ ଲାଗି ପଞ୍ଚାୟତିରାଜ ବିଭାଗ ତରଫରୁ ନୂଆ ଗାଇଡ୍ଲାଇନ୍ କରାଯାଇଛି। ସୂଚନା ଅନୁସାରେ ଏତକର ଘର ଲାଗି ବ୍ଲକ ପଞ୍ଚାୟତ କର୍ମଚାରୀ କି ସରପଞ୍ଚଙ୍କର ଜରିଏ ସର୍ଭେ ନାଇଁ ହୁଏ, ଲୋକେ ନିଜେ ନିଜର ସର୍ଭେ କରିବେ। ଲୋକେ ଆପ୍ ଖୋଲିକରି ଗୋଟେ ଗୋଟେ କରି ନିଜର ତଥ୍ୟ ଭରବେ, ପୁରୁଣା ଘରର ଫଟୋ ଉଠାଇକରି ଅପଲୋଡ୍ କରିବେ, ସବୁ ତଥ୍ୟ ସିଧାସଳଖ ଆବାସ ପ୍ଲସ୍ ପୋର୍ଟାଲକେ ଯିବା। ଲୋକେ ଯେନ୍ତା ନିଜ ନିଜର ସର୍ଭେ କରିପାରିବେ ହେଟା ଶିଖାବାରକେ ଏବା ମାସର 2 ପଞ୍ଚାୟତ ସ୍ତର କର୍ମଶାଳା କରାଯିବା। ଆବାସ ଘର ଆମଣ୍ଟନଥି ରାଜନୈତିକ ମନମାନି ଆର୍ ଲାଞ୍ଚ କାରବାର ରୋକବାରକେ ଏହି ବ୍ୟବସ୍ଥା କରାଯାଇଛି। ଜଳ ଆର୍ ଭୂମି ପରିଚାଳନା ପ୍ରତିଷ୍ଠାନ ତରଫରୁ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ଜଳମିତ୍ରମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଉଛି। ଗଲାକାଲି କଳାହାଣ୍ଡି ଜିଲ୍ଲାର ନର୍ଲା, ଗୋଲାମୁଣ୍ଡା, ଲାଞ୍ଜିଗଡ଼, ଭବାନୀପାଟଣା ଆର୍ କେସିଙ୍ଗା, ବଲାଙ୍ଗୀର ଜିଲ୍ଲାର ବେଲପଡ଼ା, ବଙ୍ଗମୁଣ୍ଡା, ପାଟନାଗଡ଼, ଗୁଡ଼ଭେଲା ଆର୍ ସଇଁତଲା, ନୂଆପଡ଼ା ଜିଲ୍ଲାର ବୋଡ଼େନ୍, ନୂଆପଡ଼ା ସିନାପଲ୍ଲୀ ଆର୍ କୋମ୍ନା ଆଉ ସମ୍ବଲପୁର ଜିଲ୍ଲାର ବାମ୍ରା ବ୍ଲକ୍ନ ଜଳମିତ୍ରମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥିଲା। ଧାନଘିରାନ୍ତି ଚାଷୀମାନେ ଯେନ୍ତା ନିଜର ହକ୍ ପାଇବାରଠୁ ବଞ୍ଚିତ ନାଇଁ ହୁଅନ୍ ସେଥିଲାଗି ରାଜ୍ୟ ସରକାର ସବୁ ପ୍ରକାରର ବ୍ୟବସ୍ଥା କରିଥିବା ବେଳେ ଚାଷୀ କେହିନି ସମସ୍ୟାଥି ପଡ଼ିଲେ ଟୋଲ୍ ଫ୍ରି ନମ୍ବର 1967 ଯୋଗାଯୋଗ କରିପାରିବେ। ରାଜ୍ୟ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍। ରାଜ୍ୟ ସିକିଲ୍ ସେଲ୍ ରୋଗୀମାନଙ୍କୁ ଚିକିତ୍ସା ଆର୍ ସେବା ଯୋଗାଉଥିବା କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହାସ୍ପାତାଲକେ ସେଣ୍ଟର ଅଫ୍ କମ୍ପିଟେନ୍ସ ସିଓସି ମାନ୍ୟତା ମିଳିଛି। ହାସ୍ପାତାଲର ୱାନ୍ଷ୍ଟପ୍ ସେଣ୍ଟରଥି ସିକିଲ୍ ସେଲ୍ ରୋଗୀମାନଙ୍କୁ ଗୋଟେ ଜାଗାର ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗାବାର ବ୍ୟବସ୍ଥା ଅଛି। ଗଲାକାଲି ୟୁନିସେଫ୍ର ଗୋଟିଏ ପ୍ରତିନିଧି ଦଳ ୱାନ୍ଷ୍ଟପ୍ ସେଣ୍ଟରନ ମିଳୁଥିବା ଚିକିତ୍ସା ସେବା ଅନୁଧ୍ୟାନ କରିଥିଲେ। ରାଜ୍ୟ ସିଦିନିଆ ପର୍ଯ୍ୟଟନ ଇକୋ ରିଟ୍ରିଟ୍ ମୂଲ କରବାରକେ ଯାଉଛେ। ଏବା ମାସର 1 ହୀରାକୁଦ ସହିତ ରାଜ୍ୟର 6 ଜାଗାନ ଇକୋ ରିଟ୍ରିଟ୍ ମୂଲ ହୋଇକରି ମାର୍ଚ୍ଚ ମାସର 1 ତକ୍ ଚାଲବା। ଏ ବଛର ଇକୋ ରିଟ୍ରିଟ୍ର ଦାମ ଭିଲ କମ୍ କରାଯାଇଛି। ନବରଙ୍ଗପୁର ଜୁନାଗଡ଼ ଆର୍ ମାଲକାନଗିରି ଭଦ୍ରାଚଳ ରେଳଲାଇନ୍ କାମ ଜଲ୍ଦି ଶେଷ କରବାରକେ କଳାହାଣ୍ଡି ସାଂସଦ ମାଲବିକା ଦେବୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁରୋଧ କରିଛନ୍। ହେତାର ସଙ୍ଗେ ସେ ନୂଆଦିଲ୍ଲୀର ରେଳମନ୍ତ୍ରୀଙ୍କୁ ଭେଟିକରି ଜୟପୁର ନବରଙ୍ଗପୁର ଆର୍ ଜୟପୁର ମାଲକାନଗିରି ରେଳଲାଇନ୍ ଲାଗି ଜମି ଅଧିଗ୍ରହଣ କାମକେ ତ୍ୱରାନ୍ୱିତ କରିବାର ଲାଗି ପ୍ରସ୍ତାବ ଦେଇଛନ୍। ସମ୍ବଲପୁର ଜିଲ୍ଲା ଜମନକ୍ରିୟା ବ୍ଲକ ଅଫିସ୍ର ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ ତରଫରୁ ଆର୍ଥିକ ସାକ୍ଷରତା ଆଉ ସଚେତନତା ଶିବିର ହୋଇଯାଇଛି। ହେତି ସମ୍ବଲପୁର ଡାକ ଡିଭିଜନର ଡାକପାଲ ବି ମହେଶ୍ୱର ରାଓଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସମ୍ବଲପୁର ଲୋକ ମହୋତ୍ସବ 2025ର ପ୍ରସ୍ତୁତି ବୈଠକ ଗଲାକାଲି ବେଲବୁଡ଼ା ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ବୈଠକଟି ସବୁ ବଛର ବାଗେ ଏ ବଛର ଭିଲ 5 ଧରିକି ଲୋକ ମହୋତ୍ସବ ସାଙ୍ଗେ ପଲ୍ଲିଶ୍ରୀ ମେଳା କରାଯିବାରକେ ଆର୍ ହେଥି ଯୁଆନମାନଙ୍କର ଭାଗିଦାରୀ ବଢ଼ାବାରକେ ନିଷ୍ପତ୍ତି ହୋଇଥିଲା। ବୈଠକଟି ଏସ୍ପି ମୁକେଶ କୁମାର ଭାମୁ ଆର୍ ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ବେଦ ଭୂଷଣଙ୍କ ସହିତ ବରିଷ୍ଠ ଅଧିକାରୀ ଆର୍ ସାଂସ୍କୃତିକ ସଂଗଠକମାନେ ଯୋଗ ଦେଇଥିଲେ। এছনির আঞ্চলিক খবর ইন শেষ হল আর আঞ্চলিক খবর শুনি পারবে রাতে ৭:০২ মিনিট জোহার।